ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ବିଲ୍ ଅନୁମୋଦନ ନେଇ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପାଇଁ କୋର୍ଟ କୌଣସି ସମୟସୀମା ଧାର୍ଯ୍ୟ କରିପାରିବେ ନାହିଁ ବୋଲି ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ. G20 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାକାଲିଠାରୁ ତିନିଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଭାରତୀୟ ନୌସେନାର ସ୍ୱାବଲମ୍ବନ ସେମିନାର 2025. ଗୋଆରେ ଆଜିଠାରୁ ଆରମ୍ଭ ହେଲା 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଏବଂ ବିଶ୍ୱ ବକ୍ସିଂ ପ୍ରତିଯୋଗିତାର ଆଜି ମହିଳା ବର୍ଗରେ 4ଟି ସ୍ୱର୍ଣ୍ଣ ଓ ପୁରୁଷ ବର୍ଗରେ 4ଟି ରୌପ୍ୟ ପଦକ ହାସଲ କଲା ଭାରତ. ସମ୍ଭିଧାନର ଧାରା 200 କିମ୍ବା 201 ଅନୁଯାୟୀ ବିଲ୍ ଅନୁମୋଦନ ନେଇ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପାଇଁ କୋର୍ଟ କୌଣସି ସମୟସୀମା ଧାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ସ୍ୱଷ୍ଟ କରିଛନ୍ତି. ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ 5 ଜଣିଆ ସାୟିଧାନିକ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ଏହି ରାୟ ପ୍ରଦାନ କରିଛନ୍ତି. ବିଧାନସଭା ଦ୍ୱାରା ପାରିତ ବିଲ୍ଗୁଡ଼ିକୁ ଅନୁମୋଦନ ପ୍ରଦାନ କରିବା ନେଇ ସମ୍ଭିଧାନର ଧାରା 200 ଅନୁଯାୟୀ ରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି. ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି. ସୁପ୍ରିମକୋର୍ଟର 2 ଜଣିଆ ଖଣ୍ଡପୀଠ ତାମିଲନାଡୁ ବିଲ୍ ଉପରେ ରାଜ୍ୟପାଳଙ୍କ ଅନୁମୋଦନ ପ୍ରଦାନ ନେଇ ସମୟସୀମା ସଂକ୍ରାନ୍ତ ମାମଲାର ଶୁଣାଣି କରି ଦେଇଥିବା ରାୟ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ପକ୍ଷରୁ ଆଗତ ଏକ ସନ୍ଦର୍ଭର ଶୁଣାଣି ଅବସରରେ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି. ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭାରେ ଦ୍ୱିତୀୟ ଥର ପାଇଁ ପାରିତ 10ଟି ବିଲ୍ ଉପରେ ରାଜ୍ୟପାଳ ଆର୍ଏନ୍ ରବି ଦୀର୍ଘ ସମୟ ଧରି କୌଣସି ନିଷ୍ପତ୍ତି ନ ନେବା ପରିପ୍ରେକ୍ଷୀରେ ଏହାକୁ ବେଆଇନ ଏବଂ ମନମୁଖୀ ବୋଲି ଦର୍ଶାଇ ତାମିଲନାଡୁ ସରକାରଙ୍କ ପକ୍ଷରୁ ଆଗତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟଙ୍କ 2 ଜଣିଆ ଖଣ୍ଡପୀଠ ଏଥିପାଇଁ 3 ମାସର ସମୟସୀମା ଧାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20ତମ G20 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାକାଲିଠାରୁ ତିନିଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ। ଜୋହାନ୍ସବର୍ଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। କ୍ରମାଗତ ଚତୁର୍ଥ ଥର ଲାଗି G20 ସମ୍ମିଳନୀ ଦକ୍ଷିଣ ବିଶ୍ୱରେ ଆୟୋଜିତ ହେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ସମ୍ମିଳନୀରେ ପ୍ରଧାନମନ୍ତ୍ରୀ G20 କାର୍ଯ୍ୟସୂଚୀ ଉପରେ ଭାରତର ପକ୍ଷ ରଖିବେ। ସମ୍ମିଳନୀର ସମସ୍ତ 3ଟିଯାକ ଅଧିବେଶନକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଜୋହାନ୍ସବର୍ଗଠାରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ଭାରତ ବ୍ରାଜିଲ୍ ଦକ୍ଷିଣ ଆଫ୍ରିକା ନେତୃତ୍ୱ ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅଂଶଗ୍ରହଣ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ କେନ୍ଦ୍ରୀୟ ବଜେଟ୍ 2026-27 ପାଇଁ ବାଣିଜ୍ୟ ସଂଘ ଏବଂ ଶ୍ରମିକ ସଂଗଠନର ପ୍ରତିନିଧିମାନଙ୍କୁ ନେଇ 10ମ ପ୍ରାକ୍ ବଜେଟ୍ ପରାମର୍ଶଦାତା ବୈଠକରେ ଆଜି ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥନୈତିକ ବ୍ୟାପାର ବିଭାଗର ସଚିବଗଣ, ଶ୍ରମ ମନ୍ତ୍ରଣାଳୟର ଅଧିକାରୀ ଏବଂ ସରକାରଙ୍କ ମୁଖ୍ୟ ଅର୍ଥ ପରାମର୍ଶଦାତା ପ୍ରମୁଖ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ଭାରତ ଭୁଟାନ ରେଳ ସଂଯୋଗ ପ୍ରକଳ୍ପର ପ୍ରଥମ ଷ୍ଟିଅରିଂ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏହି ବୈଠକରେ କୋକ୍ରାଝର ଗେଲେଫୁ ଏବଂ ବନାରହାଟ ସମ୍ତତ୍ସେ ପ୍ରକଳ୍ପ ମଧ୍ୟରେ ରେଳ ସଂଯୋଗ ସମ୍ପର୍କରେ ଆଲୋଚନା ହୋଇଛି। ବିଭାଗୀୟ ଅତିରିକ୍ତ ସଚିବ ମୁନୁ ମହାୱାର ଏବଂ ଭୁଟାନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେଳ ମନ୍ତ୍ରଣାଳୟର ପ୍ରତିନିଧି ମଣ୍ଡଳୀ ତଥା ଆସାମ ଓ ପଶ୍ଚିମବଙ୍ଗର ଅଧିକାରୀମାନେ ଉପସ୍ଥିତ ଥିଲେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଫଗାନିସ୍ତାନର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଆଲହାଜ ନୁରୁଦ୍ଦିନ ଅଜିଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ଲୋକସମ୍ପର୍କ ବୃଦ୍ଧି କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା। ଆଫଗାନିସ୍ତାନର ଲୋକମାନଙ୍କ ବିକାଶ ଏବଂ କଲ୍ୟାଣ ପାଇଁ ଭାରତ ସମର୍ଥନ ଦେଇଆସୁଛି ବୋଲି ମନ୍ତ୍ରୀ ପୁନଃ ପ୍ରକାଶ କରିଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦିଲ୍ଲୀ ଲାଲକିଲ୍ଲା ଆତଙ୍କୀ ଘଟଣାରେ ଆଉ 4 ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନ୍ଆଇଏ ପକ୍ଷରୁ କୁହାଯାଇଛି, ଏହି 4 ଜଣ ଅଭିଯୁକ୍ତଙ୍କୁ ପାଟିଆଲା ହାଉସ୍ କୋର୍ଟ ଜିଲ୍ଲା ସେସନ ଜଜ୍ଙ୍କ ପାଖରେ ହାଜର କରାଯାଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କୁ ଗିରଫ କରାଯାଇଛି ବୋଲି ଏନ୍ଆଇଏ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ନୌସେନାର ନବସୃଜନ ଏବଂ ସ୍ୱଦେଶୀକରଣ ସଂଗଠନ ସେମିନାର ସ୍ୱାବଲମ୍ବନ 2025ର ଚତୁର୍ଥ ସଂସ୍କରଣ ଆସନ୍ତା 26 ତାରିଖଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ନୂଆଦିଲ୍ଲୀରେ ଏହି କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଭାରତୀୟ ନୌସେନାର ଉପମୁଖ୍ୟ ଭାଇସ୍ ଆଡମିରାଲ୍ ସଞ୍ଜୟ ବତ୍ସାୟନ କହିଛନ୍ତି, ସ୍ୱାବଲମ୍ବନ 2025 ଭାରତୀୟ ନୌସେନାର ନବସୃଜନ ଏବଂ ସ୍ୱଦେଶୀକରଣ ପ୍ରଚେଷ୍ଟାକୁ ବ୍ୟାପକ କରିବାକୁ ଏହି ସେମିନାରର ଆୟୋଜନ କରାଯାଉଛି। ଦେଶର ପରିବର୍ତ୍ତିତ ନିରାପତ୍ତା ଆବଶ୍ୟକତାର ସମ୍ମୁଖୀନ ହେବା ପାଇଁ ନୂତନ ଜ୍ଞାନକୌଶଳ ମାଧ୍ୟମରେ ଭାରତୀୟ ନୌସେନା କିଭଳି ବିଭିନ୍ନ ପରିସ୍ଥିତିର ମୁକାବିଲା କରିପାରିବ, ଏହି ଦୁଇଦିନିଆ ସେମିନାରରେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। ଚଳିତ ବର୍ଷର ସ୍ୱାବଲମ୍ବନ 2025ର ଶୀର୍ଷକ ରହିଛି ନବସୃଜନ ଓ ସ୍ୱଦେଶୀକରଣ ମାଧ୍ୟମରେ ଦକ୍ଷତା ଓ ଶକ୍ତି ବୃଦ୍ଧି। ଇସ୍କାତ କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ରଖିଛି ବୋଲି ଇସ୍କାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି। ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ଆତ୍ମନିର୍ଭରଶୀଳତା ଉପରେ ଧ୍ୟାନ ଦେଇ ଭୁବନେଶ୍ୱରରେ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ କହିଛନ୍ତି, ସୁଦୃଢ଼ ଭିତ୍ତିଭୂମି ଏବଂ ଇସ୍କାତ କ୍ଷେତ୍ର ପାଇଁ ରହିଥିବା ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତି ଦେଶକୁ ବୈଶ୍ୱିକ ସ୍ତରରେ ପ୍ରତିପାଦନ କରିପାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ କୃତ୍ରିମ ବୁଦ୍ଧିମତ୍ତା ତଥା ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଦେଶର ଇସ୍କାତ କ୍ଷେତ୍ର ଅଧିକ ସଶକ୍ତ ହୋଇଛି। ଇସ୍କାତ କ୍ଷେତ୍ରରେ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପ ଦେଶର ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି ବୋଲି ମନ୍ତ୍ରୀ ଶ୍ରୀ କୁମାରସ୍ୱାମୀ କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ପୂରଣ କରିବାରେ ଇସ୍କାତ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କାର୍ଯ୍ୟକ୍ରମରେ ଇସ୍କାତ ମନ୍ତ୍ରଣାଳୟର ସଚିବ ସନ୍ଦୀପ ପୌଣ୍ଡ୍ରିକ୍, ଓଡ଼ିଶା ସରକାରଙ୍କର ପ୍ରତିନିଧି ଭାବରେ ଇସ୍କାତ ବିଭାଗ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ। ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଶିବିରରେ ରାଷ୍ଟ୍ର ନିର୍ମାଣରେ ଘରୋଇ ଇସ୍କାତ କ୍ଷେତ୍ରର ଭୂମିକାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ, ସହଯୋଗ ଏବଂ ରଣନୀତିକ ସମନ୍ୱୟ ପାଇଁ ଏକ ମଞ୍ଚ ଭାବରେ ପରିକଳ୍ପନା କରାଯାଇଛି। 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ IFFI 2025 ଆଜିଠାରୁ ଗୋଆରେ ଆରମ୍ଭ ହୋଇଛି। ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି 8-ଦିନିଆ ମହୋତ୍ସବ ଭାରତ ଏବଂ ବିଶ୍ୱର ଚଳଚ୍ଚିତ୍ର ନିର୍ମାତା, କଳାକାର ଏବଂ ଚଳଚ୍ଚିତ୍ର ପ୍ରେମୀଙ୍କୁ ଏକତ୍ରିତ କରିଛି। ସମାରୋହ ଅବସରରେ ଆଜି ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ୱେବ୍ସ ଫିଲ୍ମସ୍ ବଜାର 2025କୁ ଉଦ୍ଘାଟନ କରିଛନ୍ତି। ଏହା ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ, କାର୍ଯ୍ୟକର୍ତ୍ତା ଏବଂ ନବସୃଜନକାରୀମାନଙ୍କୁ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ମୁରୁଗାନ୍ କହିଛନ୍ତି, ୱେବ୍ସ ବଜାର ନବସୃଜନକାରୀ ଏବଂ ବିଶ୍ୱ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବ। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁଙ୍କ ସମେତ ଚଳଚ୍ଚିତ୍ର ଜଗତର ବହୁ ପ୍ରତିଷ୍ଠିତ କଳାକାର ଏବଂ ନିର୍ମାତା ଯୋଗ ଦେଇଥିଲେ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଭାରତରେ ଜନ୍ମିତ ଚିତାବାଘ ମୁଖୀ 5 ବାଘ ଶାବକକୁ ଜନ୍ମ ଦେଇଛି ବୋଲି ସୂଚନା ଦେଇଛନ୍ତି। ଶ୍ରୀ ଯାଦବ କହିଛନ୍ତି, ପ୍ରଥମଥର ପାଇଁ ଭାରତରେ ଜନ୍ମିତ ଏହି ଚିତା ଏହି ଶାବକମାନଙ୍କୁ ଜନ୍ମ ଦେଇଛି। ଚିତା ପ୍ରକଳ୍ପର ଏହା ଏକ ବଡ଼ ସଫଳତା ବୋଲି ଉଲ୍ଲେଖ କରି ସେ କହିଛନ୍ତି, ଭାରତୀୟ ଜଳବାୟୁରେ ଚିତା ଶାବକ ଜନ୍ମ ନେବା ଫଳରେ ଏହାର ସୁରକ୍ଷିତ ବଂଶବୃଦ୍ଧିର ସୂଚନା ଦେଉଛି। ଏହାଦ୍ୱାରା ଦେଶରେ ଚିତାବାଘ ସଂରକ୍ଷଣ କ୍ଷେତ୍ରରେ ଏକ ଆଶା ସଞ୍ଚାର ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମା ଓ ଶାବକମାନଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ଓଙ୍କ ସହ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଶ୍ରୀ ଓଙ୍କ ସହ ଆଗାମୀ ଦିନରେ ପୁନର୍ବାର ଆଲୋଚନା ହେବାର ସୂଚନା ଦେଇଛନ୍ତି। ଖେଳ ଖବର। ବିଶ୍ୱ ବକ୍ସିଂ କପ୍ ପ୍ରତିଯୋଗିତାରେ ଆଜି ଭାରତ ମହିଳା ବର୍ଗର ବିଭିନ୍ନ ଶ୍ରେଣୀରେ 4 ସ୍ୱର୍ଣ୍ଣପଦକ ହାସଲ କରିଛି। ଉତ୍ତରପ୍ରଦେଶର ଗ୍ରେଟର ନୋଇଡାଠାରେ ଚାଲିଥିବା ପ୍ରତିଯୋଗିତାର 70 କିଲୋଗ୍ରାମ ବର୍ଗରେ ଅରୁନ୍ଧତୀ ଚୌଧୁରୀ, 54 କିଲୋଗ୍ରାମ ବର୍ଗରେ ପ୍ରୀତି ପାୱାର, 48 କିଲୋଗ୍ରାମ ବର୍ଗରେ ମୀନାକ୍ଷୀ ହୁଦା ଏବଂ 80 କିଲୋଗ୍ରାମ ବର୍ଗରେ ନୁପୁର ସିଓରାନ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଭାରତ ଆଜି 4 ରୌପ୍ୟ ପଦକ ହାସଲ କରିଛି। 80 କିଲୋଗ୍ରାମ ଶ୍ରେଣୀରେ ଅଙ୍କୁଶ ପଙ୍ଘଲ, 65 କିଲୋଗ୍ରାମ ଶ୍ରେଣୀରେ ଅବିନାଶ ଜାମୱାଲ, 55 କିଲୋଗ୍ରାମ ଶ୍ରେଣୀରେ ପବନ ବର୍ତ୍ତୱାଲ ଏବଂ 50 କିଲୋଗ୍ରାମ ଶ୍ରେଣୀରେ ଯଦୁମଣି ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଲ୍ ଅନୁମୋଦନ ନେଇ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପାଇଁ କୋର୍ଟ କୌଣସି ସମୟସୀମା ଧାର୍ଯ୍ୟ କରିପାରିବେ ନାହିଁ ବୋଲି ସ୍ୱଷ୍ଟ କଲେ ସୁପ୍ରିମକୋର୍ଟ। G20 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତାକାଲିଠାରୁ 3-ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା 26 ତାରିଖରୁ ଆରମ୍ଭ ହେବ ଭାରତୀୟ ନୌସେନାର ସ୍ୱାବଲମ୍ବନ ସେମିନାର 2025। ଗୋଆରେ ଆଜିଠାରୁ ଆରମ୍ଭ ହେଲା 56ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଏବଂ ବିଶ୍ୱ ବକ୍ସିଂ ପ୍ରତିଯୋଗିତାର ଆଜି ମହିଳା ବର୍ଗରେ 4 ସ୍ୱର୍ଣ୍ଣ ଓ ପୁରୁଷ ବର୍ଗରେ 4 ରୌପ୍ୟ ପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।